ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର। ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 50 ବର୍ଷର ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସାଧାରଣ ଲୋକଙ୍କୁ ସହସ୍ଥି ରାଜସ୍ୱ ସେବା ଯୋଗାଇ ଦେବାର ଲାଗି ଉନ୍ମୋଚିତ ହେଲା ଇ ରେଜିଷ୍ଟ୍ରେସନ ଆପ୍। ଆଇବା ଶିକ୍ଷାବଚ୍ଛନ୍ନୁ 2 କ୍ଷେପେ ହେବା ସିବିଏସ୍ଇ 10 କ୍ଲାସ୍ ପରୀକ୍ଷା ଆଉ ଶ୍ରୀକ୍ଷେତ୍ର ପୁରୀନ ଆଇବା କାଲି ହେବା ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ। ଏଥର ପୁରା ଖବର। ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 50 ବର୍ଷର ପୂର୍ତ୍ତିକେ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସର 25 ଦିନ ଭାରତୀୟ ସମ୍ବିଧାନକେ ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ସେତେବେଳର ସରକାର ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଭାରତର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକେ ସ୍ୱର ପକାଇକରି ଆଜି ଦେଶର ସବୁ ଜାଗାନ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଇଛି। ସମ୍ବିଧାନ ହତ୍ୟା ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାକେ କଳା ଦିବସ ବୋଲି କହିଛନ୍। ସାମାଜିକ ଗଣମାଧ୍ୟମଟି ପ୍ରଧାନମନ୍ତ୍ରୀ କହିଛନ୍, ଆଜିର ଦିନେ ଭାରତୀୟ ସମ୍ବିଧାନର ମର୍ଯ୍ୟାଦା ହାନି କରାଯିବା ସହିତ ଲୋକମାନଙ୍କର ମୌଳିକ ଅଧିକାରକେ ଶେଷ କରିଦିଆଯାଇଥିଲା। ଗଣମାଧ୍ୟମର ସ୍ୱାଧୀନତାକେ ଭିଲ୍ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଆଉ ସାଧାରଣ ନାଗରିକମାନଙ୍କୁ ଜେଲ୍ ଭିତରେ ବନ୍ଦୀ କରିକରି ରଖାଯାଇଥିଲା। ଏହି ସମୟଥି ପ୍ରକୃତ ଭାବେ ଗଣତନ୍ତ୍ରର ହତ୍ୟା କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ସମ୍ବିଧାନ ହତ୍ୟା ଦିବସ ଅବସରରେ ଭୁବନେଶ୍ୱର ରେଲ୍ ଅଡିଟୋରିୟମ୍ନ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ଆଜିର ଦିନକେ ଭାରତର ଗଣତନ୍ତ୍ରର କଳା ଦିବସ ବୋଲି କହିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଆଘର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶେ ଆଭ୍ୟନ୍ତରୀଣ ଅଶାନ୍ତିର ବାହାନା ଦେଖାଇକରି ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ନିଷ୍ପତ୍ତି କେନ୍ସି ଯୁଦ୍ଧ କି ବିଦ୍ରୋହ ଲାଗି ନିଆ ନାଇଯାଇଥାଇ ବରଂ ନିଜର କ୍ଷମତାକେ ବଞ୍ଚାବାର ଲାଗି କରାଯାଇଥିଲା। ଆଜି 50 ବର୍ଷର ଉତ୍ତରୁଭିଲ୍ କଂଗ୍ରେସ ସେହି ହିସାବରେ କାମ କରୁଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଆଜିର ଏହି କାର୍ଯ୍ୟକ୍ରମ ସମ୍ବିଧାନର ସୁରକ୍ଷା ଲାଗି ଗୋଟିଏ ସ୍ଲୋଗାନ ନୁହେଁ, ଏଟା ସବୁ ଭାରତୀୟମାନଙ୍କର ଜୀବନଶୈଳୀ ଆଏ ଆଉ ସାଧାରଣ ଲୋକଙ୍କୁ ସେବା, ସୁଶାସନ, ସାମାଜିକ ନ୍ୟାୟ ଦେବାର ଲାଗି ସମ୍ବିଧାନ ଗୋଟିଏ ଉତ୍କୃଷ୍ଟ ମାଧ୍ୟମ ହେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାରେ ଆଜି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଟି ଜରୁରୀକାଳୀନ ପରିସ୍ଥିତି ଘୋଷଣାର 50 ବର୍ଷର ପୂର୍ତ୍ତି ପାଳନ ଲାଗି ଗୋଟିଏ ସଂକଳ୍ପ ଗୃହୀତ ହୋଇଯାଇଛି। ଜରୁରୀକାଳୀନ ସମୟଥି ଯେନ୍ ଲୋକମାନଙ୍କର ସାମ୍ବିଧାନିକ ଅଧିକାର ଛଡ଼ାଇ ନିଆଯାଇଥିଲା ଆଉ ଯେନ୍ମାନେ ନିର୍ଯାତନା ପାଇଥିଲେ ସେମାନଙ୍କର ଉଦ୍ଦେଶ୍ୟ କ୍ୟାବିନେଟ୍ ବୈଠକଟି 2 ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଜରୁରୀ ପରିସ୍ଥିତିକେ ସାହସ ଦେଖାଇକରି ଯେନ୍ମାନେ ପ୍ରତିରୋଧ କରିଥିଲେ ସେମାନଙ୍କୁ କେନ୍ଦ୍ର କ୍ୟାବିନେଟ୍ ସମ୍ମାନ ଜଣାଇଥିଲା। ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ ଲାଗିଥିବା ସମସ୍ୟାର ସମାଧାନ ଲାଗି ନୂଆଦିଲ୍ଲୀଠାରେ ହୋଇଥିବା ବୈଠକଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଭାରି ଶିଳ୍ପ ଆଉ ଇସ୍ପାତ ମନ୍ତ୍ରୀ ଏସ୍ଡି କୁମାର ସ୍ୱାମୀ ଆଉ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମଙ୍କର ସହିତ ଆଲୋଚନା କରିଛନ୍। କାରଖାନା ସମ୍ପ୍ରସାରଣକେ ନେଇକରି ଥିବା ପ୍ରତିବନ୍ଧକମାନଙ୍କୁ ଦୂର କରିବାର ଲାଗି ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରିବାର ଲାଗି ଶ୍ରୀ ପ୍ରଧାନ ଦେଇଥିବା ପ୍ରସ୍ତାବକେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଗ୍ରହଣ କରିଛନ୍। ଦେଶେ ଇସ୍ପାତ କ୍ଷେତ୍ର ଆଉ ପୂର୍ବ ଭାରତ ବିଶେଷ ଭାବେ ଓଡ଼ିଶାର ଶିଳ୍ପ, ସାମାଜିକ ଆର୍ ଅର୍ଥନୈତିକ ବିକାଶ ଲାଗି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ବହୁତ ଜରୁରୀ ହେ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ସାଧାରଣ ଲୋକଙ୍କୁ ସହସ୍ଥି ରାଜସ୍ୱ ସେବା ଯୋଗାଇ ଦେବାର ଲାଗି ଇ ରେଜିଷ୍ଟ୍ରେସନ ଆପ୍ର ଶୁଭାରମ୍ଭ ହୋଇଛେ। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଇ ଆପ୍କେ ଉନ୍ମୋଚନ କରିଛନ୍। ଇ ଆପ୍ ଜରିଏ ଜମି ପଞ୍ଜୀକରଣ ଲାଗି ଅନ୍ଲାଇନ୍ ସ୍ଲଟ୍ ବୁକିଂ ସହିତ ଅଲଗା ରାଜସ୍ୱ ସୁବିଧା ମିଳିପାରିବା ବୋଲି ଜଣାପଡ଼ିଛେ। ଏନ୍ କ୍ୟୁମ୍ରାନ୍ସ ସାର୍ଟିଫିକେଟ୍ ଆବେଦନ, ପ୍ରମାଣୀକୃତ ନକଲ, ଜମିର ସରକାରୀ ନିର୍ଦ୍ଧାରିତ ଦାମ ଜାନବାର, ପରିଦର୍ଶକମୂଳକ ପଞ୍ଜୀକରଣ ଲାଗି ଇ ଆପ୍ ଜରିଏ ଆବେଦନ କରାଯାଇପାରିବା। ଏହି ଅବସରରେ ରାଜସ୍ୱ ବିଭାଗର ସଫଳତା ପୁସ୍ତିକାକେ ଭିଲ୍ ଉନ୍ମୋଚନ କରାଯାଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଇବା ଶିକ୍ଷାବର୍ଷର 2026 ସିବିଏସ୍ଇ ତରଫୁ 10 କ୍ଲାସ୍ ପରୀକ୍ଷା 2 ହେବା ବୋଲି ବୋର୍ଡ ତରଫୁ ସୂଚନା ଦିଆଯାଇଛେ। ପହିଲା ପରୀକ୍ଷା ବାଧ୍ୟତାମୂଳକ ହୋଇଥିବା ବେଳେ 2 ପରୀକ୍ଷା ଇଚ୍ଛାଧୀନ ହେବା। ଯେନ୍ ପରୀକ୍ଷାର୍ଥୀ ଅୟତ୍କା ମାର୍କ ରଖିଥିବେ ତାକେ ଗ୍ରହଣ କରାଯିବା ବୋଲି ପରୀକ୍ଷା ନିୟନ୍ତ୍ରକ ସଂଜମ ଭରଦ୍ୱାଜ ସୂଚନା ଦେଇଛନ୍। ଆମେରିକାର ଫ୍ଲୋରିଡାନ ଥିବା ନାସାର କେନେଡି ମହାକାଶ କେନ୍ଦ୍ରନୁ ଏକ୍ଜୋମ୍ 4 ମିଶନର ଆଜି ଶୁଭାରମ୍ଭ ହୋଇଛେ। ଭାରତୀୟ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଲାଙ୍କର ସହିତ 4 ଇ ମିଶନଟି ମହାକାଶକେ ଯାଇଛନ୍। ଭାରତୀୟ ସମୟ ଅନୁସାରେ ଆଇବାକାଲି ଉପରବେଳା 4:30 ବଜେ ଏକ୍ଜୋମ୍ 4 ଡକିଂ ହେବା। ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ନ ପହଞ୍ଚିବାରୁ ମହାକାଶଚାରୀମାନେ ସେନୁ ପାଖାପାଖି 2 ହପ୍ତାହ ରହିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭ୍ରାଂଶୁ ଶୁକ୍ଲାଙ୍କୁ ଏହି ସଫଳତା ଲାଗି ଶୁଭେଚ୍ଛା ଜଣାବାର ସହିତ କହିଛନ୍, କ୍ୟାପ୍ଟେନ୍ ଶୁକ୍ଲା ଭାରତର ମହାକାଶ ଯାତ୍ରାଥି ଗୋଟିଏ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଐତିହାସିକ ପଦକ୍ଷେପକେ ସ୍ୱାଗତ ଜଣାବାର ସହିତ କ୍ୟାପ୍ଟେନ୍ ଶୁକ୍ଲା ଆର୍ ଭିନ୍ ଭିନ୍ ଦେଶର ମହାକାଶଚାରୀମାନଙ୍କୁ ସଫଳତାର ଶୁଭେଚ୍ଛା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଭିଲ୍ କ୍ୟାପ୍ଟେନ୍ ଶୁକ୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଇଜେ ଜଳବାହିତ ଆଉ ବାହକବାହିତ ରୋଗର ସ୍ଥିତିକେ ନେଇକରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ରାଜ୍ୟ ସଚିବାଳୟ ଗୋଟିଏ ଖାସ୍ ସମୀକ୍ଷା ବୈଠକ କରିଛନ୍। ବୈଠକଟି ଜଳବାହିତ ରୋଗ ଡାଇରିଆ ଜଣ୍ଡିସ୍ ଆଉ ବାହକବାହିତ ରୋଗ ମ୍ୟାଲେରିଆ ଆଉ ଡେଙ୍ଗୁକେ ନିୟନ୍ତ୍ରଣ କରିବା ଲାଗି ନିଆଯାଉଥିବା ପଦକ୍ଷେପ ବାବଦେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ରାଇଜେ ମ୍ୟାଲେରିଆ ପ୍ରବଣ ଜିଲ୍ଲା ଭାବେ ବୌଦ୍ଧ କଳାହାଣ୍ଡି ଗଜପତି କୋରାପୁଟ କନ୍ଧମାଳ ମାଲକାନଗିରି ରାୟଗଡ଼ା ଆର୍ ମୟୂରଭଞ୍ଜ ବଗେରି ଜିଲ୍ଲାନ ମ୍ୟାଲେରିଆ ନିରାକରଣ ଲାଗି 2024-25 ବର୍ଷରେ ଦୀର୍ଘସ୍ଥାୟୀ କୀଟନାଶକ ଦିଆଯାଇଥିବା ମଶାରୀ ମଣ୍ଟାଯାଇଛେ। ଏତାର ସହିତ 12 ଜିଲ୍ଲାନ କୀଟନାଶକ ଝିଟବାର ପ୍ରକ୍ରିୟା ଚାଲୁ ରହିଛେ ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ। ରାଜ୍ୟର 6 ଜିଲ୍ଲାନ ଝାଡ଼ାବାନ୍ତି ସ୍ଥିତି ସୁଧାର ଆସିଥିବା ବାବଦେ ମନ୍ତ୍ରୀ ଅବଗତ ହୋଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ନ ଆଇବାକାଲ ମହାପ୍ରଭୁମାନଙ୍କ ନବଯୌବନ ଦର୍ଶନ ହେବା ଅନବସର 15 ଉତରୁ ଆଇବାକାଲ ଶ୍ରୀଜୀଉମାନେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆଇଜ ବେଲବୁଡ଼େ ମହାପୁରୁମାନଙ୍କ ଶ୍ରୀମୁଖ ଶୃଙ୍ଗାର ବନକ ଲାଗି ନୀତି ହେବା ପ୍ରସିଦ୍ଧ ରଥଯାତ୍ରାକେ ନେଇକରି ପୂର୍ବତଟ ରେଲ ବିଭାଗ ତରଫୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ବାବଦେ ଆକାଶବାଣୀ ସମ୍ବାଦ ବିଭାଗ ତରଫୁ ଗୋଟିଏ ଖାସ୍ ରିପୋର୍ଟ।
ରଥଯାତ୍ରା ସମୟଥି ଦେଶର ଭିନ୍ ଭିନ୍ ଜାଗାନୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଲକ୍ଷାଧିକ ସଂଖ୍ୟାତି ରେଲ ଜରିଏ ପୁରୀକେ ପହଞ୍ଚିଛନ୍। ସେଥିଲାଗି ଯାତ୍ରୀମାନଙ୍କର ସୁରକ୍ଷାକେ ନେଇକରି ରେଲବାଇ ତରଫୁ 365 ଖାସ୍ ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯିବା। ସେନ୍ତା ଟ୍ରେନ୍ ଚଳାଚଳଥି ଯେନ୍ତା କେନ୍ସି ପ୍ରକାର ସମସ୍ୟା ନାଇଁ ହୁଏ ସେ ଦିଗେ ଖାସ୍ ଧ୍ୟାନ ଦିଆଯାଇଛି। ସୁରକ୍ଷାକେ ନେଇକରି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ରେଲ ଷ୍ଟେସନର ସିସିଟିଭି ବ୍ୟବସ୍ଥା ଭିଲ୍ କରାଯାଇଛି। ଗୋଟିଏ ଖାସ୍ କଣ୍ଟ୍ରୋଲ ରୁମ୍ କରାଯାଇକରି ସେନୁ ସବୁ ପ୍ରକାର ଯା ଆସ ଉପରେ ନଜର ରଖାଯିବା। ଯାତ୍ରୀମାନଙ୍କର ସୁବିଧାକେ ନେଇକରି ପର୍ଯ୍ୟାପ୍ତ ମାତ୍ରାଥି ପିଇବାର ପାଏନ୍ ଆର୍ ଶୌଚାଳୟର ବ୍ୟବସ୍ଥା ଭିଲ୍ କରାଯାଇଛି। ସେନ୍ତା ଟିକେଟ୍ କରବାର ଲାଗି ଏ ସମୟଥି ଅତ୍କା ଟିକେଟ୍ କାଉଣ୍ଟରମାନେ ଭିଲ୍ ଖୋଲାଯାଇଛି ଆଉ ରେଲବାଇ ତରଫୁ ମେଡିକାଲ ୟୁନିଟ୍ମାନେ ଭିଲ୍ ସ୍ଥାପନା କରାଯିବା। ଆକାଶବାଣୀ ସମ୍ବାଦ ବିଭାଗ ତରଫୁ ମୁଇଁ ସୁପ୍ରୀତି ମିଶ୍ର।
ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷେନ ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଙ୍କର ଅଧ୍ୟକ୍ଷତାତି ସୁଭଦ୍ରା ସୋସାଇଟିର 4 ପରିଚାଳନା ପରିଷଦ ବୈଠକ ହୋଇଯାଇଛେ। ଆଇବା ଅଗଷ୍ଟ 9 ରାକ୍ଷୀ ପୂର୍ଣ୍ଣି ଅବସରରେ ସୁଭଦ୍ରା 3 କିସ୍ତି ଦେବାର ପ୍ରସ୍ତାବକେ ବୈଠକଟି ଅନୁମୋଦନ କରାଯାଇଛେ। ଏହାଦେତକ ସୁଭଦ୍ରା ଯୋଜନାର ପ୍ରଶାସନିକ ଆଉ ଆନୁଷଙ୍ଗିକ ଖର୍ଚ୍ଚାକେ ଭିଲ୍ ବୈଠକଟି ଅନୁମୋଦନ କରାଯାଇଛେ। ବୌଦ୍ଧ ଜିଲ୍ଲା ବିଜେପି ତରଫୁ ଜିଲ୍ଲା କାର୍ଯ୍ୟାଳୟଠାରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଇଛି। ଏ ଅବସରରେ ହୋଇଥିବା ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମିଶ୍ର 1975 କଂଗ୍ରେସ ସରକାର ଜାରି କରିଥିବା ଜରୁରୀକାଳୀନ ପରିସ୍ଥିତିକେ କଡ଼ା ନିନ୍ଦା କରିଥିଲେ। ଏ ଅବସରରେ ହାଇସ୍କୁଲ ଆଉ କଲେଜମାନଙ୍କେ ଛାତ୍ରଛାତ୍ରୀମାନଙ୍କ ଭିତରେ ପ୍ରବନ୍ଧ ବକ୍ତୃତା ଆର୍ କୁଇଜ୍ ପ୍ରତିଯୋଗିତାମାନ କରାଯାଇଛେ। ସମ୍ବଲପୁର ଜିଲ୍ଲାର ଦାରିଦ୍ର୍ୟ ନିବାରଣ ଯୋଜନା ଆଉ ବିକାଶମୂଳକ କାମମାନଙ୍କର ବାବଦେ ଗୋଟିଏ ସମୀକ୍ଷା ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି ଜିଲ୍ଲାର ଭିନ୍ ଭିନ୍ ଯୋଜନା ଆଉ ସେମାନଙ୍କର ପ୍ରଭାବର ଲକ୍ଷ୍ୟକୁ ନେଇକରି ନୂଆ ଗତି ଆଉ ଗୁଣବତ୍ତାମୂଳକ କାର୍ଯ୍ୟାନ୍ୱୟନ ଦିଗେ ପଦକ୍ଷେପ ନେବାର ବାବଦେ ଆଲୋଚନା ହୋଇଥିଲା। ସମାଜର ତଳସ୍ତରଥି ଥିବା ଲୋକଙ୍କୁ ନ୍ୟାୟ ଦେବାର ଉଦ୍ଦେଶ୍ୟ ବଲାଙ୍ଗୀର ସହିତ ଉଦଳା ବଣେର ଭିତିରା ଇଲାକାନ ଗ୍ରାମ୍ୟ ନ୍ୟାୟାଳୟ ଉଦ୍ଘାଟିତ ହୋଇଛି। ଆଜି ସକାଳ 10 ବଲାଙ୍ଗୀର ସିଭିଲ୍ କୋର୍ଟ ପରିସରନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଭାସୀ ଜରିଆ ଏତାକେ ଉଦ୍ଘାଟନ କରିଛନ୍। ନୂଆପଡ଼ା ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ଯୋଜନାର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି 2025-26 ଆର୍ଥିକ ବର୍ଷରେ ବିଭାଗର ଭିନ୍ ଭିନ୍ ଯୋଜନା ଆଉ ପ୍ରସ୍ତାବମାନଙ୍କର କାର୍ଯ୍ୟାନ୍ୱୟନ ବାବଦେ ଆଲୋଚନା କରାଯାଇଥିଲା। ବିଧାନସଭା ଗୃହ କମିଟିର 9 ପ୍ରତିନିଧି ଦଳ ବଲାଙ୍ଗୀର ଗସ୍ତି ଆସିଛନ୍। ବିଧାୟକ ଲକ୍ଷ୍ମଣ କୁମାର ବାଗ୍ଙ୍କ ନେତୃତ୍ୱଥି ଏହି କମିଟି ଆଜି ସକାଳବେଳା ବଲାଙ୍ଗୀର ସହର ନଥିବା ସମଲେଶ୍ୱରୀ ଆର୍ ପାଟଣେଶ୍ୱରୀ ମନ୍ଦିର ପରିଦର୍ଶନ କରି ସେଠାରେ ଚାଲିଥିବା ଉନ୍ନୟନ କାମର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ଲାଗି ରହିଛି ବର୍ଷା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାର କେତେକ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ସେନ୍ତା ରାଜ୍ୟର 10 ଜିଲ୍ଲାନ ଜବର ବର୍ଷା ହୋଇପାରେ। ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଜିଲ୍ଲାମାନଙ୍କେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 50 ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ସାଧାରଣ ଲୋକଙ୍କୁ ସହଜରେ ରାଜସ୍ୱ ସେବା ଯୋଗାଇ ଦେବାର ଲାଗି ଉନ୍ମୋଚିତ ହେଲା ଇ ରେଜିଷ୍ଟ୍ରେସନ ଆପ୍। ଆଇବା ଶିକ୍ଷାବଚ୍ଛନ୍ନ 2 କ୍ଷେପେ ହେବା ସିବିଏସ୍ଇ 10 ପରୀକ୍ଷା ଆଉ ଶ୍ରୀକ୍ଷେତ୍ର ପୁରୀ ନ ଆଇବା କାଲି ହେବା ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।